ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକବାର ହରି ହରି ବୋଲ ଭଙ୍କଡ଼ବାସିନୀ ସିଂହବାହିନୀ ଶାରଦାଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ ଏକବାର ହରି ହରି ବୋଲ ଶ୍ରୀମନ୍ ସତ୍ୟନାରାୟଣ ସର୍ବସ୍ମିନୀ କାଳେ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦ ଏକବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁଭ୍ୟଂ ନମୋ ନମଃ ଗଣେ ନାରାୟଣ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନା ଭିନ୍ନ ନ କର୍ତ୍ତବ୍ୟଂ ଠାକୁରେ ପଞ୍ଚଦେବ ନମ ଭଜରେ ମନ ପରମ ବ୍ରହ୍ମ ନାରାୟଣ ମୂରତି ଭଜରେ ପାରିବ ତାର ଶପତି ଭଜରେ ପରମ ବ୍ରହ୍ମ ନାରାୟଣ ମୋରାଧେ ଭଜରେ ମନ ପରମ ବ୍ରହ୍ମ
ଦୟା କର ଆରତ ତ୍ରାଣ ହେନ ବିନମ୍ର ନିବେଦନ ନାୟକ କରେ ପ୍ରଣତି ଭା ଦେଖିଲେ ଏକ ବର୍ଗ ସମୁଦ୍ଭବ ଚତୁର୍ବର୍ଗ ଫଳପ୍ରଦ ଅନୁଲୋମ ବିଲୋମ ଧ୍ୟାନ କରନ୍ତୁ ସର୍ବମଙ୍ଗଳ କାଳିଆ ହାତରେ ରାଖିଲୋ ବଳିଆ ହାତରେ ରାଖି ଆଜି ଅତି ଶ୍ରଦ୍ଧାରେ ବାନ୍ଧି ଦେଇଥିଲା ଭଉଣୀ ହଳଦୀ ମୁଖିଲୋ ବଳିଆ ହାତରେ ରାଖି କାଳିଆ ହାତରେ ରାଖିଲୋ ବଳିଆ ହାତରେ ରାଖି ଅତି ଶ୍ରଦ୍ଧାରେ ବାନ୍ଧି ଦେଇଥିଲା ଅତି ଶ୍ରଦ୍ଧାରେ ବାନ୍ଧି ଦେଇଥିଲା ଭଉଣୀ ହଳଦୀ ମୁଖିଲ ଜୟ କୃଷ୍ଣ ଦିନ ବନ୍ଧୁ ନବ ଜଳ ଧର ଅତ୍ରାହି ଭଞ୍ଜନ ନାଥ କରୁନା ସାଗର ଦିନ ଜନ ତାରିବାରୁ ନାମ ଦିନ ବନ୍ଧୁ ପାର ସାଗର ଯେଉଁ ନାମ କୃପା ସିନ୍ଧୁ ଶୁଣିବେ ଗୁଣିକ ଜନ ଶ୍ରବଣ କୀଟରେ ମନ ବଳାଇ ରାମ ଗାଥା ଗାଇବାରେ ତା ଯୁଗ କଥା ବାବୁ ଏ ଅମୀୟ ରସ ତାପ ତାପରୁ ଶୋକ ସବୁ ହେବ ନାଶ ଅତି ଶ୍ରଦ୍ଧାରେ ବାନ୍ଧି ଦେଇଥିଲା ଭଉଣୀ ହଳଦୀ ମୁଖିଲ କାଳିଆ ହାତରେ ରାଖି କାଳିଆ ହାତରେ ରାଖିଲ ଆଜ୍ଞା ବଂଶ ମୋରା ଦଶ ଶିର ମନେ କର ଇ ବିଚାର ବିଂଶ ବାହୁ ଛିଡ଼ିଲା ମୋର ବିଂଶ ବାହୁ ଛିଡ଼ିଲା ଲଭିବା ମୋ ପରାଭବ ଲଭିବା ମୋ ପରାଭବ ହେଲା ଏବେ ସମ୍ଭବ ଅନ୍ୟ ଗତି ଯେ ନାହିଁ ମୋର ସେ ଇନ୍ଦ୍ରଜିତ ନିକୁମ୍ଭିଲାରେ ଦେଲା ପ୍ରାଣ ହେଲା ମୋ ଲଙ୍କା ଯଶୂନ୍ୟ ସେ ସୌଦିଗେ ହାହାକାର ମାନନୀୟ ମାନନୀୟା ମୋର ଅଗଣିତ ଉତ୍କଳୀୟ ଶ୍ରୋତା ଶ୍ରୋତୃ ମଣ୍ଡଳୀ ଆଜ୍ଞା ଆପଣମାନଙ୍କ ନିକଟରେ ଅଭିଶାପ କାର୍ଯ୍ୟଟିକୁ ଆଲୋଚନା କରିବି
ବଂଶ ମରା ଦଶ ଶିର ମନେ କର ଇ ବିଚାର ବିଂଶ ବାହୁ ଛିଡ଼ିଲା ମୋର ରାମ ରାବଣ ସମରରେ ରାବଣ ବଂଶରେ ଗୋଟିକ ପରେ ଗୋଟିଏ ବୀର ମୃତ୍ୟୁବରଣ କରିବାରେ ଲାଗିଛନ୍ତି ରାବଣ ଆଜି ଆଜ୍ଞା ଚିନ୍ତିତ ହୋଇପଡ଼ିଛି କଣ କରିବ କିଛି ଭାବି ପାରୁନାହିଁ ଶେଷକୁ ତାର ପ୍ରିୟ ପୁତ୍ର ଇନ୍ଦ୍ରଜିତ ଆଜକୁ ଛଅ ଦିନ ହେଲା ନିକୁମ୍ଭିଲାରେ ଯଜ୍ଞ କରୁଥିବା ବେଳେ ଲକ୍ଷ୍ମଣଙ୍କ ହାତରେ ମୃତ୍ୟୁବରଣ କରିଛି ସବୁ ଦମ୍ଭ ସବୁ ଗର୍ବ ଅଭିମାନ ତାର ଦୂରେଇ ଯାଇଛି ରାବଣ ଆଜ୍ଞା ମନରେ ଭାବୁଛି ଏବାରେ ମୃତ୍ୟୁ ମୋର ଦ୍ୱାର ଦେଶରେ କରାଘାତ କଲାଣି ଅନ୍ତିମ ସମୟ ଥରେ ଆସି ନାରାୟଣ ଆସି ଏ ଦିନ ଦାସରେ ବାରେ ଦେବ ଦର୍ଶନ ହେ ପ୍ରଭୁ ଦେବ ରାବଣ ଆଖିରୁ ଧାର ଧାର ଲୁହ ଗଡି ଯାଉଛି ଉର୍ଦ୍ଧ ମୁଖରେ ଦୃଢ ହସ୍ତ ହୋଇ ପ୍ରାର୍ଥନା କରୁଛି ହେ ପ୍ରଭୁ ଅନ୍ତିମ କ୍ଷଣରେ ଦେଖାଦେଇ ମୋତେ ଉଦ୍ଧାର କର ସୁବର୍ଣ୍ଣ ବିଗ୍ରହ ନିର୍ମାଣୀ ତୁରିତ ସ୍ଥାପିତି ଘାସନ ପରେ ଯଥାଉ ପଚାରେ ପୂଜେର ସାମନ ବସିଲଙ୍କାରାଜ ପୁରେ ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ରାମଙ୍କର ସୁବର୍ଣ୍ଣ ବିଗ୍ରହଟିଏ ନିର୍ମାଣ କରି ସିଂହାସନରେ ସ୍ଥାପନ କରି ଯଥା ଉପଚାରରେ ପୂଜା କରୁଛି ବିଶ୍ରବାନନ୍ଦନ ରାବଣ ଯୋମ ମାର୍ଗେ ମନ ଜାନ ଆରୋହିଣ କୁଣ୍ଡେ ଗାଇ ରାମ ନାମ ଲଙ୍କା ଭୁବନରେ ମିଳିଲେ ଦେବର୍ଷି କରନ୍ତି ଅବଲୋକନ ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଏତିକି ବେଳେ ବ୍ରହ୍ମାନନ୍ଦନ ଦେବର୍ଷି ନାରଦ ମନଯାନ ଆରୋହଣ ପୂର୍ବକ ଲଙ୍କା କଟକରେ ଆସି ପହଞ୍ଚି ଯାଇଛନ୍ତି ମୁଖରେ ପଣ୍ଡିତେ ରାମ ନାମ ଗାଇ ଗାଇ ଗଙ୍ଗା ଯମୁନା ପାନି ଝରେ ଚଲୋରେ ମନ ଗଙ୍ଗା ଯମୁନା ତୀରେ ଚଲୋରେ ମନ ମନ ମେହି ଯମୁନା ମନ ମେହି ଚିନ୍ତା କଲେ କଳହ ପ୍ରିୟ ଦେବଦତୀ ନାରଦ ରାବଣଙ୍କୁ ଦେଖା ନ ଦେଇ ମୁଁ ଯାଉଛି ଚାଲିଯିବି ପଣ୍ଡିତେ ନାରଦ ଚାଲି ଯାଉଛନ୍ତି ହଠାତ ନଜର ପଡିଗଲା ରାବଣର ପଛରୁ ଡାକୁଛି ହେ ଦେବର୍ଷି
ଫେରିଯିବେ
ଚାଲି ଯାଆନ୍ତୁ ନାହିଁ ଆଜ୍ଞା ଅଟକି ଗଲା ଦେବର୍ଷିଙ୍କର ପାଦ ଯୋଡ଼ିକ ଡାକିଲେ ବାବୁରେ ରାବଣ ଓ ପୁଅ ଇନ୍ଦ୍ରଜିତ ଆଜକୁ ଛଅ ଦିନ ହେଲାନି କୁମ୍ଭିଲାରେ ମୃତ୍ୟୁବରଣ କରିଛି ଓ ପୁରରେ ଆତିଥ୍ୟ ଗ୍ରହଣ କରିଥାନ୍ତି ହେଲେ ଗୋଟେ ଅସୁବିଧା ଅଛି
ଛଅ ଦିନ ହେବ ନିକୁମ୍ଭିଲାଠାରେ
ବାବୁରେ ରାବଣ ଛଅ ଦିନ ହେବ ତୋ ପୁଅ ଇନ୍ଦ୍ରଜିତ ମରିଛି ତେଣୁ ତୋର ଶୌଚିଆ ମୁଁ ତୋର ଆତିଥ୍ୟ ଗ୍ରହଣ କରିପାରିବି ନାହିଁ ମନ ଆଜ୍ଞା ଖରାପ ହେଇଗଲା ରାବଣ ରାବଣ ଡାକିଲା ଦେବର୍ଷି ମୋର କିନ୍ତୁ ଅମଙ୍ଗଳ ହେବ ଏ କଥା ଶୁଣି ଆଜ୍ଞା ନାରଦ ମନେ ମନେ ହସିଲେ ରାବଣର କାକୁସ ଭାବ ଦେଖି ଡାକିଲେ ବାବୁରେ ରାବଣ
ଆଜି ତ ଅନ୍ଧା ମଧ୍ୟ ଲଙ୍କାକୁ ଦେବେ ତୁ କରିପାରିବୁ ବୈକୁଣ୍ଠ ଆତିଥ୍ୟ ଗ୍ରହଣ କରିବି ସ୍ୱପୁରେ ଘୁଞ୍ଚିବ ତମ କଷ୍ଟ
ମାନଙ୍କୁ ହକାରି ଆଣି ତୋ ଲଙ୍କାପୁରକୁ ତୁ ବୈକୁଣ୍ଠରେ ପରିଣତ ଯଦି କରିପାରିବୁ ତେବେ ତୋର ଅତିଥି ହୋଇ ଅର୍ଣ୍ଣଦଳ ସ୍ପର୍ଶ କଲେ ଅପରାଧ ହେବ ନାହିଁ। ଆଜ୍ଞା, ନାରଦଙ୍କ କଥା ଶୁଣ ରାବଣ ଟିକେ ହସିଦେଲା, ଡାକିଲା ଦେବଜ୍ୟୋତି ହସି ଭାଷେ ଦଶାନ ମୋପୁରରେ ଦେବତା ମାନେ ବନ୍ଦୀ ଅବସ୍ଥାରେ ଯିଏ ଯାହାର କର୍ମରେ ନିଯୁକ୍ତି ଅଛନ୍ତି। ମୋ ଲଙ୍କା କଟକ କଣ ବୈକୁଣ୍ଠ ହେଲା ନାହିଁ? ନାରଦ ଡାକିଲେ, ବାବୁରେ ରାବଣ, ତୋ କଥା ମୁଁ ବୁଝୁଛି, ହେଲେ ଆଉ ଗୋଟା କଥା ହେଲା, ଅଶୋକ ବନରେ ସୀତା ରୂପା ଲକ୍ଷ୍ମୀ ଅଛନ୍ତି, ହେଲେ ରାମ ରୂପୀ ନାରାୟଣ ସୁବଳ ଏହାରେ ଅଛନ୍ତି। ଲକ୍ଷ୍ମୀ ନାରାୟଣ ଯୁଗଳ ନହେଲେ କିପରି ହେବ? ରାବଣ ଆଜ୍ଞା ଚିତାଉଟିଏ ଲେଖି ନାରଦଙ୍କ ହାତରେ ଦେଲା। ଚିତାଉରେ ପଣ୍ଡିତେ ରାବଣ ଲେଖିଥିଲା, ହେ ପ୍ରଭୁ ଦାସ ରଥି ହୃଦେ ଘେନି ଭାରତି, ଭଲୁ କହରି ବଳ ଘେନି ଆସିବେ ଲଙ୍କାପୁର ନିମନ୍ତ୍ରଣ ମୋହର, ନେଇ ଯାଆନ୍ତି ଦେବ ମୁନି ହେ ରାଜୀବ ଲୋଚନ। ଦେବର୍ଷିଙ୍କ ଠାରୁ ମୋର ନିମନ୍ତ୍ରଣ ପତ୍ର ପାଇ ସୈନ୍ୟ ସାମନ୍ତଙ୍କୁ ସାଥିରେ ଧରି ଆସି ମୋର ଆତିଥ୍ୟ ଗ୍ରହଣ କରିବେ। ହଉ ଶୁଣିବେ ଗୁଣି କଜନ ଦେଇବାରେ ମନ କର୍ଣ୍ଣ, ଲଙ୍କପତି ଠାରୁ ନିମନ୍ତ୍ରଣ ନେଇ ହରସେ ବ୍ରହ୍ମାନନ୍ଦନ, ଇଏ ସୁବଳ ୟା ପରବତେ ହର ପିଲେ ରଘୁନାଥ ହସେ, ହସି କରନ୍ତି ସର୍ବେ ପଠନ, ଶେଷ ଭାଗେ ପଡ଼ିଲା ନୟନ ବିଶେଷ ଦ୍ରଷ୍ଟବେ ପୁଣ, ଆଜି ଜଣାଇଛି ଦଶାନନ ଜଣକୁ ଛାଡ଼ି ଆସିବେ କି ସର୍ବେ, ଆଜ୍ଞା ନାମ ନ ଲେଖିଛି ଏବେ ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ। ରାବଣ ଆଜ୍ଞା ଚିଠିଟି ଲେଖିଛି, ରାମ ଲକ୍ଷ୍ମଣ ସୈନ୍ୟମାନଙ୍କୁ ନେଇ ଆସିବେ, କିନ୍ତୁ ବିଶେଷ ଦ୍ରଷ୍ଟବ୍ୟରେ ଲେଖିଛି ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଆସିବେ। ଏ କଥା ଜାଣି ସମସ୍ତେ ଚିନ୍ତା କରୁଛନ୍ତି ଏ ପରିପ୍ରେକ୍ଷୀରେ କଣ କରାଯିବ। ଉଭା ହୋଇ ବୀର ସୌମିତ୍ରୀ ଭାଷନ୍ତି, ଉଭା ହୋଇ କୁମ୍ଭିଲା ଯୋ ଗାଙ୍ଗାରେ ଧୀରେ ହୋ, କୁମ୍ଭିଲା ବଧିଲି ସୋହ ସେ ଇନ୍ଦ୍ରଜିତ ବୀର, ବଧିଲି ସୋହ ସେ ଇନ୍ଦ୍ରଜିତ ବୀର
ତେଣୁ କପିତ ମୋଠାରେ ଧୀରେ ହୋ ତେଣୁ କପିତ
ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ବସିବା ସ୍ଥାନରୁ ଉଠି ଲକ୍ଷ୍ମଣ ଡାକୁଛନ୍ତି ହେ ନୁନା ଆଜକୁ ଛଅ ଦିନ ହେବ ନିକୁମ୍ଭୀରାରେ ମୁଁ ଇନ୍ଦ୍ରଜିତକୁ ବଧ କରିଥିବାରୁ ତେଣୁ ରାବଣ ମୋ ଉପରେ ରାଗ କରି ନିଅ ଯିବା ଲାଗି ମନା କରିଛି ଆପଣ ମାନେ ସମସ୍ତେ ଯାଆନ୍ତୁ କିନ୍ତୁ ମୁଁ ଯିବି ନାହିଁ ଲକ୍ଷ୍ମଣଙ୍କ କଥା ସରିବା ପରେ ଆଜ୍ଞା ହନୁମାନ ନଳ ପ୍ରଭୃତି ବୀରମାନେ ନିଜ ନିଜର କଥା କହୁଛନ୍ତି ରାବଣ ଆମକୁ ବାରଣ କରିଛି ଯିବା ପାଇଁ
ନ କର ମନେ ଭାବନା ଆହେ ବୀରବର ଏବେ ମୁହିଁ ନ ମାରିବି ଲଙ୍କା କଟକ ଦୁଆର ଏବେ
ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ ବିଭୀଷଣ ଛିଡ଼ା ହୋଇ କହୁଛି ଭାଇମାନେ ଆପଣମାନେ କିଛି ଚିନ୍ତା ନ କରି ରାବଣପୁରକୁ ଯାଆନ୍ତୁ କିନ୍ତୁ ମୁଁ ଯିବି ନାହିଁ କାରଣ ରାବଣକୁ ମୁଁ ଦିନେ ପରାମର୍ଶ ଦେଇଥିଲି ସୀତାଙ୍କୁ ଫେରେଇ ଦେବା ଲାଗି ହେଲେ ଫଳ ତାର ହେଲା ଓଲଟା ପଦାଘାତ କରି ମୋତେ ତା ଲଙ୍କା କଟକରୁ ବାହାର କରିଦେଲା
ଭଜୁଥା ମନୁଆ ନୀତି ରାମ ନାମକୁ ଭଜୁଥା ମନୁଆ ନୀତି ଭଜୁଥା ମନୁଆ ନୀତି ରାମ ନାମକୁ ଭୟନ ରହିବ ତୋର ଭୟନ ରହିବ ତୋର ଯମ ଦଣ୍ଡକୁ ଭଜୁଥା ମନୁଆ ନୀତି ବିଭୀଷଣ ବେଟିରେ କେ ସର୍ବ ବୀର ବର ଭଜୁଥା ଲଙ୍କା ଗଡ଼େ ଯିବା ଲାଗି ହେଲେ ଆଗୁ ସାର ଭଜୁଥାଣେ ଯାଇ ଦେବ ଯତି ଦେଲେ ତିଖବର ଶୁଣ ବାବୁ ରାବଣରେ ଏ ମୋହର ଜିର ନିମନ୍ତ୍ରଣ ପାଇ ଆସି ଫଙ୍କି ରଘୁର ଯଥାରୀତି ପରିଚର୍ଯ୍ୟା କରନ୍ତୁ ତାଙ୍କର
ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ ଦେବର୍ଷି ନାରଦ ରାମଙ୍କ ନିକଟରୁ ବିଦାୟ ନେଇ ଯାଇ ରାବଣ ନିକଟରେ ପହଞ୍ଚି ଡାକୁଛନ୍ତି ବାବୁରେ ରାବଣ ଲଙ୍କା କଟକକୁ ତୋର ଗୃହ ଶତ୍ରୁ ବିଭୀଷଣ ବ୍ୟତିରେଖେ ଅନ୍ୟମାନେ ସମସ୍ତେ ଆସିଛନ୍ତି ସିଂହ ଦ୍ୱାରେ ଆସି ପହଞ୍ଚି ଗଲେଣି ସେମାନଙ୍କର ପରିଚର୍ଯ୍ୟା କରେ ମୁଁ ଏବେ ବିଦାୟ ନେଇ ଯାଉଛି
ସେ ବିକଟ ଅଟ ହାସ୍ୟ କରିଣ ଦଶ ହାସ୍ୟ ହସ୍ତେ ଖଡ଼ଗ ଚନ୍ଦ୍ର ହାସ୍ୟ ହରିଣ ଧାଏ ବେଗେ ମିଳି ଶ୍ରୀରାମ ଆଗେ ଭଣିଲା କେଡ଼େ ତୋ ସାହସରେ ଦଶରଥ ଶିଷ୍ୟ ଆଜି ତୋ କାଳ ପୁରିଲା ଅବଶ୍ୟ ଚଳିବୁ ସଞ୍ଜୀବନୀ ଦେଶରେ
ଚନ୍ଦ୍ରହାସ୍ୟ ଖଡ଼ଗ କୁଞ୍ଚାଇ ବିଶ୍ରବାନନ୍ଦନ ରାବଣ ଧାଇଁ ଯାଉଛି ରାମଚନ୍ଦ୍ରଙ୍କୁ ହାଣିବା ପାଇଁ ଡାକୁଛି ରେ ରାମ ତୁ ସେଇ ଦଶରଥର ପୁଅ ଦିନେ ଯେଉଁ ଦଶରଥ
ପରଶୁରା ମୁଣ୍ଡରେ ନାରୀ ଅଞ୍ଚଳେ ଲୁଚି ଥିଲା କ୍ଷତ୍ରିୟ ନିଧନ କାଳେ
ଜମଦଗ୍ନିକ ପୁଅ ବୀର ପରଶୁରାମ ଯେତେବେଳେ ଏକବିଂଶ ବାର ପୃଥିବୀକୁ କ୍ଷେତ୍ରୀ ଶୂନ୍ୟ କରିବାର ସଂକଳ୍ପ ନେଇଥିଲା ସେତେବେଳେ ତୋରି ବାପା ଦଶରଥ ନାରୀମାନଙ୍କ ଅଞ୍ଚଳ ତଳେ ଆଶ୍ରା ନେଇ ନିଜର ପ୍ରାଣକୁ ବଞ୍ଚେଇଥିଲା ରେ ସେଇ ଭୀରୁ କା ପୁରୁଷ ଦଶରଥର ପୁଅ ମୁଁ ଲଙ୍କା କଟକରେ ଆତଙ୍କ ରାଜ ସୃଷ୍ଟି କରିଛୁ ମନରେ ଭାବିଛୁ ରାବଣ କବଳରୁ ଉବୁରି ଯିବୁ ଆରେ ରାମ ଘର ଜଙ୍ଗଲରେ ରହି ଗୁରୁ କୁଳା ସମେ ତୁହି ଗୁରୁ ବିଦ୍ୟା ଶିକ୍ଷା ତୁ କରିଲୁ ବିଦ୍ୟା ଶିକ୍ଷା ତୁ କରିଲୁ ବାଳୁ ତ ଦିନେ ଏବେ ବାଳୁ ତ ଦିନେ ବିଦ୍ୟା ଶିକ୍ଷା ତୁ କରିଲୁ ପିଲାଟି ଦିନରୁ ଏ ପର୍ଯ୍ୟନ୍ତ ଜଙ୍ଗଲରେ ବୁଲି ବୁଲି ତୋ ଦିନ ତ ବିତିଗଲାଣି ତୁ କୁଆଡୁ ବୁଝିବୁ ରାଜନୀତି କିପରି ହୁଏ ଅଳପ ଶିକ୍ଷା ଦୀକ୍ଷା ଓ ତୁ ନିର୍ବୋଧ ନ ଜାଣିକୁ ତ ନୀତି ହେବୁ ମୋ ବୋଧ ରାବଣ ଡାକିଲା ଆରେ ରାମ ରାଜନୀତିରେ ମଧ୍ୟ କୂଟନୀତି ପ୍ରୟୋଗ କରାଯାଏ ଯେମିତି ବର୍ତ୍ତମାନ ନିମନ୍ତ୍ରଣ ପାଇ ତୋ ସୈନ୍ୟସେନା ଥାଟଙ୍କୁ ନେଇ ମୋ ପୁରରେ ଆସି ପହଞ୍ଚିଛୁ ଆସନ୍ତାକାଲି ମୋତେ ଆଉ ତୋ ସହିତ ଯୁଦ୍ଧ କରିବାକୁ ପଡ଼ିବ ନାହିଁ ଆଜିଠାରୁ ରାବଣ ରାବଣର ଯୁଦ୍ଧ ଅବସାନ ହେଲା ଆଜ୍ଞା ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଏଣେ ଘଟଣା କି ହେଲାଣି କଣ ରମ୍ଭାପତ୍ର ପ୍ରାୟ ଥରେ ସୌମିତ୍ରୀ ବୀର ମନେ ପଡ଼ି ଯାଏ ତାଙ୍କ ଭୀଷଣ ବୀର ଯାଉଛ ଦେବେ ସୌମିତ୍ରୀ ରକ୍ଷରାଜପୁର ଲୁଚାଇନି ଅହେ ଅସ୍ତ୍ର ଜଟାର ଭିତର ଲକ୍ଷ୍ମଣ ଚିନ୍ତା କରୁଛନ୍ତି ବିଭୀଷଣର ପରାମର୍ଶ ଠିକ ବିଭୀଷଣ କହିଥିଲେ ହେ ସୌମିତ୍ରେ କପଟି ରାବଣପୁରକୁ ଯେତେବେଳେ ଯାଉଛ ତେବେ ବଡ଼ ଭାଇଙ୍କୁ ଲୁଚାଇ ଅସ୍ତ୍ର ଖଣ୍ଡିଏ ଜଟା ଭିତରେ ପୁରେଇ ନେଇଯାଅ ଆଜି ବିଭୀଷଣ କଥା ସତ୍ୟ ହେଲା ଏହି ଅସ୍ତ୍ର ଖଣ୍ଡିକରେ ମୁଁ ଆଜି ବଡ଼ ଭାଇ ରାଜୀବ ଲୋଚନଙ୍କର ଜୀବନ ରଖିବି ତେଣୁ ଲକ୍ଷ୍ମଣ ଆଜି ଜଟା ମଧ୍ୟରୁ ଅସ୍ତ୍ର ଖଣ୍ଡିରେ ବାହାର କଲେ ଆଜ୍ଞା ଏ ଘଟଣା ଦେଖି ଶ୍ରୋତାମଣ୍ଡଳୀ ଲକ୍ଷ୍ୟ ଦେବେ ମାୟା ଉଠେଇଗଲା ରାବଣର ଫୋପାଡ଼ିଦେଲା ଚନ୍ଦ୍ରହାସ୍ୟ ଖଡ଼ଗ ଡାକିଲା ପ୍ରଭୁ
ଭକ୍ତ ଭଗବାନ ଜଗତେ କିହି ନ ଅସ୍ତ୍ର ହସ୍ତେ ଅଛ ଆଜି ହେରେ ହୋ ଏ କି ପ୍ରଭୁ କଣ ରାଜୀବ ଲୋଚନ ଆସନ୍ତୁ ବୈକୁଣ୍ଠ ଆଜି ହେରେ ହୋ
ଭକ୍ତ ଆପଣ ଭଗବାନ ଜଗତର କର୍ତ୍ତା ହୋଇ ଆପଣ ଜାଣିପାରିଲେନି ମୁଁ କିଏ ଆଉ ଆପଣ କିଏ ଆପଣ ପରା ଭକ୍ତ ବସଳ ଭକ୍ତ ବାନ୍ଧବ ଭଗବାନ
ଭକତ ତୋ ମାତା ପିତା ଭକତ ତୋ ବନ୍ଧୁ ଏବେ ଭକତ ନିମନ୍ତେ ତୋ ନାମ କୃପା
ହେ ରାଜୀବ ଲୋଚନ ଭକ୍ତ ହେଉଛି ଭଗବାନଙ୍କର ପିତା ମାତା ସଖା ସହୋଦର ଭଗବାନ ଭକ୍ତର ତ୍ରାଣକର୍ତ୍ତା
ଧେନୁ ପଛେ ପଛେ ବସ୍ତା ଗମେ କ୍ଷୀର ଲୋଭେ ଭକତ ପଛରେ ତୁହି ଆଉ ସେହି ଭାବେ
ଧେନୁ ପଛେ ପଛେ ଦୁଃଖ ପଶ୍ୟ ଶିଶୁ ଶାବକ ତାର ଯେପରି ଧାଇଁଥାଏ ଭକ୍ତ ପଥରେ ଭଗବାନଙ୍କ ପ୍ରାଣଙ୍କୁ ବସା ଭଳି ଧାଉଁଥାଏ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ କାନ୍ଦୁଛି ଆଜି ଭକ୍ତ ରାବଣ
ଇଏ ପିଣ୍ଡରୁ ପ୍ରାଣ କାଢି ନେଇ ଦେବ ଝିଅ ଶ୍ରୀପଦରେ ସ୍ଥାନ କର ନିରାଶ ଆହେ ପିତବାସ ଏହି କୃପା କର ଦାନ ହେ ଶ୍ରୀରାମ
ରାବଣ ନାକୁଚି ହେ ପ୍ରଭୁ ଏତିକି ମାତ୍ର ଶ୍ରୀପଦରେ ମାଗୁଣି ଇଏ ରାକ୍ଷସ ପିଣ୍ଡରୁ ପ୍ରାଣ କାଢି ନେଇ ଅନୁଗ୍ରହ ପୂର୍ବକ ଶ୍ରୀପଦରେ ସ୍ଥାନ ଦିଅ ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ ରାବଣ ଡାକୁଛି ହେ ରାଜୀବ ଲୋଚନ ଆପଣ ମାରିଲେ ମୁଁ ମରିବ ଏହା ବିଧିର ନିର୍ଦ୍ଦେଶ ମା ଜାନକୀଙ୍କୁ ହରଣ କରିଥିବାରୁ ଆପଣ ମୋତେ ମୃତ୍ୟୁଦଣ୍ଡ ଦେବେ ମୋ ପ୍ରାସାଦର ପାଣି ପାଟିଆରେ ଲେଖାଯାଇଛି ସୀତା ହରଣ ରାବଣ ମରଣ କିନ୍ତୁ ଆପଣ ଯେଉଁ ଭୁଲ କରିଛନ୍ତି ସେ ଭୁଲର ପ୍ରାୟଶ୍ଚିତ ନିମିତ୍ତ ଭକ୍ତ ରାବଣ ଆଜି ଭଗବାନ ରାମଚନ୍ଦ୍ରଙ୍କୁ ଅଭିଶାପ ଦେଉଛି ପରବର୍ତ୍ତୀ ଯୁଗରେ ତୁମେ ଖଣ୍ଡିଆ ହାତ ହେବ ଆଜ୍ଞା ପ୍ରଭୁ ରାମଚନ୍ଦ୍ର କହିଲେ ତଥାସ୍ତୁ ଭକ୍ତ ରାବଣ ଅଚିରେ ତୋ ମନବାଂଛା ପୂରଣ ହେବ
ରାମକୃଷ୍ଣ ରୂପେ ଦ୍ୱାପର ଯୁଗରେ ଗୋପେ ହୋଇ ବୁଜନ ନନ୍ଦ ଯଶୋଦାଙ୍କ କୋଳରେ ବଢ଼ିବୁ କେଳିର ଶ୍ରୀ ବୃନ୍ଦାବନ
ଦ୍ୱାପର ଯୁଗରେ ମଥୁରା କଟକରେ ଜନ୍ମଗ୍ରହଣ କରି ଗୋପ କଟକରେ ବାଲ୍ୟଲୀଳା ସମାପନ କରିବୁ ତ୍ରେତା ଯୁଗର ସୁବାହୁ ଗୋପାଳ ଦ୍ୱାପର ଯୁଗରେ ଆମ ପିତା ନନ୍ଦ ହେବ ଦ୍ୱାପର ଯୁଗ ପରେ କଳି ଯୁଗରେ ଖଣ୍ଡିଆ ହାତ ହୋଇ ନୀଳାଚଳ ଧାମରେ ଆମେ ପୂଜା ପାଇବୁ ହଉ ରାବଣ ସାପରେ ଏ କଳି ଯୁଗରେ ନୀଳାଚଳେ ଜଗନ୍ନାଥ ବଡ଼ ଦେଉଳରେ ପୂଜା ପାଉଛନ୍ତି ହୋଇନ ଖଣ୍ଡିଆ ହାତ ସେହି ହାତ ତଳେ ଥାଳ କାଟି ମାଗେ ଅକିଞ୍ଚନ ବିଶ୍ୱନାଥ ଓଡ଼ିଶାବାସୀଙ୍କୁ ଖଣ୍ଡି ଏବ ସମନ୍ତ ହେଉ କିଏ ଭାତ ଦୁଃଖ ହାରି ଦୁଃଖ ଖଣ୍ଡନ କର ହେ ଶ୍ରୀପଦେ ଅଳି ଦିନ ଦେଇ ଶରଣ ଦିଅ ହେ କଳା ଦିନ ବନ ଆଇ ହଉ ଦିନ ଜନ ଶରଣ ରକ୍ଷଣ ମହାବାହୁ ଦିନ ଜନ ଶରଣ ରକ୍ଷଣ ମହାବାହୁ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ ଭାରତ ମାତାର ଦୁଃଖ ଦୂର ହେ।